ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା। ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ରାଜକୁମାରଙ୍କ ବିରୁଦ୍ଧ ବାଗ ଭାଗ ଦୁଇ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୁନ୍ ଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ରଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଯେପରିକି ଆମେ ଆଜି ଯାଏ ଆଲୋଚନା କରୁଛେ ରାଜକୁମାରଙ୍କ ବିରୁଦ୍ଧ ଭାଗ ଦୁଇ। ବନ୍ଧୁ, ମୁକ୍ତ ସହରଗୁଡ଼ିକର ପ୍ରତିନିଧିମାନେ ଶେଷରେ ବୈଠକ ପୂର୍ବରୁ ଡକାଯାଇଥିଲେ ଏବଂ ସେମାନେ ପ୍ରସ୍ତାବର ସର୍ବାବଳୀରେ ଯୋଗ ଦେବେ ବୋଲି ଦେବେ କି ନାହିଁ ତାହା ଘୋଷଣା କରିବା ଆବଶ୍ୟକ କରନ୍ତି। ସେମାନେ ବିଳମ୍ବ ପାଇଁ ନିବେଦନ କଲେ କିନ୍ତୁ ବୃଥା। ଯେତେବେଳେ ପରୀକ୍ଷଣକୁ ଅନାଗଲା, ସେମାନଙ୍କ ସଂଖ୍ୟାର ପ୍ରାୟ ଅଧା ସଂସ୍କାରକମାନଙ୍କ ପାଖରେ ରହିଲା। ଯେଉଁମାନେ ଏହିପରି ଭାବରେ ବିବେକର ସ୍ୱାଧୀନତା ଏବଂ ବ୍ୟକ୍ତିଗତ ବିଚାରର ଅଧିକାରକୁ ବଳିଦାନ ଦେବାକୁ ମନା କରିଦେଇଥିଲେ, ସେମାନେ ଜାଣିଥିଲେ ଯେ ଭବିଷ୍ୟତର ସମାଲୋଚନା, ନିନ୍ଦା ଏବଂ ନିର୍ଯାତନା ପାଇଁ ସେମାନଙ୍କର ସ୍ଥିତି ସେମାନଙ୍କୁ ଚିହ୍ନଟ କରିଛି। ଜଣେ ପ୍ରତିନିଧି କହିଛନ୍ତି, ଏହିପରି ବନ୍ଧୁ, ଆମେ ଈଶ୍ୱରଙ୍କ ବାକ୍ୟକୁ ଅସ୍ୱୀକାର କରିବା ଉଚିତ କିମ୍ବା ଜଳି ଯିବା ଉଚିତ। ବୈଠକର ସମ୍ରାଟଙ୍କ ପ୍ରତିନିଧି କିଙ୍ଗ ବା ରାଜା ଫର୍ଡିନାଣ୍ଡ ଦେଖିଲେ ଯେ ରାଜକୁମାରମାନେ ଏହାକୁ ଗ୍ରହଣ କରିବା ତଥା ବଞ୍ଚାଇ ରଖିବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଗୁରୁତ୍ୱର ବିଭାଜନ ସୃଷ୍ଟି କରିବ। ତେଣୁ ସେ ମନାଇବା କଳାକୁ ଚେଷ୍ଟା କରିଥିଲେ। ଭଲ ଭାବରେ ଜାଣିଥିଲେ ଯେ ଏହିପରି ପୁରୁଷମାନଙ୍କ ସହିତ ବଳ ପ୍ରୟୋଗ କରିବା ସେମାନଙ୍କୁ ଅଧିକ ସ୍ଥିର କରିବ। ସେ ରାଜକୁମାରମାନଙ୍କୁ ଏହି ଆଦେଶ ଗ୍ରହଣ କରିବାକୁ ଅନୁରୋଧ କଲେ ଯେ ସମ୍ରାଟ ସେମାନଙ୍କ ପରେ ଅତ୍ୟଧିକ ସନ୍ତୁଷ୍ଟ ହେବେ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। କିନ୍ତୁ ଏହି ବିଶ୍ୱସ୍ତ ବ୍ୟକ୍ତିମାନେ ପାର୍ଥିବ ଶାସକମାନଙ୍କ ଅପେକ୍ଷା ଏକ କର୍ତ୍ତୃତ୍ୱକୁ ସ୍ୱୀକାର କଲେ ଏବଂ ସେମାନେ ଶାନ୍ତ ଭାବରେ ଉତ୍ତର ଦେଲେ, ଶାନ୍ତି ଏବଂ ଈଶ୍ୱରଙ୍କ ସମ୍ମାନ ରକ୍ଷା କରିବାରେ ସହାୟକ ହୋଇପାରେ ପ୍ରତ୍ୟେକ ଜିନିଷର ଆମେ ସମ୍ରାଟଙ୍କ କଥା ମାନିବୁ ବୋଲି ସେମାନେ କହିଲେ। ବୈଠକ ଉପସ୍ଥିତିରେ ରାଜା ଶେଷରେ ଚୟନକର୍ତ୍ତାଙ୍କ ଏବଂ ତାଙ୍କ ବନ୍ଧୁମାନଙ୍କୁ ଘୋଷଣା କଲେ ଯେ ଏହି ଆଦେଶ ଏକ ସାମ୍ରାଜ୍ୟର ଆଦେଶ ଆକାଶରେ ପ୍ରସ୍ତୁତ କରାହେବାକୁ ଯାଉଅଛି ଏବଂ ସେମାନଙ୍କର ଅବଶିଷ୍ଟ ପ୍ରତ୍ୟେକ ଅଧିକାଂଶ ନିକଟରେ ଦାଖଲ କରିବା ଥିଲା। ଏହିପରି କଥାବାର୍ତ୍ତା କରି ସଂସ୍କାରକମାନଙ୍କୁ ବିଚାର ରବି ମାର୍ଶ କିମ୍ବା ଉତ୍ତର ପାଇଁ କୌଣସି ସୁଯୋଗ ନ ଦେଇ ସେ ବିଧାନସଭା ଛାଡ଼ି ଦେଇଥିଲେ। କୌଣସି ଉଦ୍ଦେଶ୍ୟରେ ସେମାନେ ରାଜାଙ୍କୁ ଫେରିବା ପାଇଁ ନିବେଦନ କରିଥିଲେ। ସେମାନଙ୍କ ପୁନର୍ନିର୍ମାଣ ପାଇଁ ସେ କେବଳ ଉତ୍ତର ଦେଇଛନ୍ତି ଏହିପରି ବନ୍ଧୁ, ଯେ ଏହା ଏକ ସମାଧାନ ମାମଲା ଦାଖଲ କେବଳ ବାକି ଅଛି ବୋଲି ସେ କହିଥିଲେ। ସାମ୍ରାଜ୍ୟ ଦଳ ନିଷ୍ପତ୍ତି ହୋଇଥିଲେ ଯେ ଖ୍ରୀଷ୍ଟିଆନ ରାଜକୁମାରମାନେ ମାନବୀୟ ତତ୍ତ୍ୱ ଏବଂ ଆବଶ୍ୟକତା ଠାରୁ ଶ୍ରେଷ୍ଠ ଭାବରେ ପବିତ୍ର ଶାସ୍ତ୍ର ପାଳନ କରିବେ, ଏବଂ ସେମାନେ ଜାଣିଥିଲେ ଯେ ଯେଉଁଠାରେ ଏହି ନୀତି ଗ୍ରହଣ କରାଯାଏ ପପିସ୍ ଶେଷରେ ପରାସ୍ତ ହେବ ବୋଲି ସେମାନେ ଜାଣିଥିଲେ ବନ୍ଧୁ। କିନ୍ତୁ ସେମାନଙ୍କର ସମୟରୁ ହଜାର ପରି କେବଳ ଦେଖାଯାଉଥିବା ଜିନିଷଗୁଡ଼ିକକୁ ଦେଖି ସେମାନେ ନିଜକୁ ସମୃଦ୍ଧ କଲେ ଯେ ସମ୍ରାଟ ଏବଂ ପୋପଙ୍କ କାରଣ ଦୃଢ଼ ଏବଂ ସଂସ୍କାରକମାନଙ୍କର ଦୁର୍ବଳ। ଯଦି ସଂସ୍କାରକମାନେ କେବଳ ମାନବ ସହାୟତା ଉପରେ ନିର୍ଭର କରିଥାନ୍ତେ ବନ୍ଧୁ, ସେମାନେ ପାପିଷ୍ଟଙ୍କ ଅନୁମାନ ପରି ଶକ୍ତିହୀନ ହୋଇଥାନ୍ତେ। କିନ୍ତୁ ଯଦିଓ ସଂଖ୍ୟାରେ ଦୁର୍ବଳ ଏବଂ ରୋମ୍ ସହିତ ଭିନ୍ନ ସେମାନଙ୍କର ଶକ୍ତି ଥିଲା, ସେମାନେ ବୈଠକ ରିପୋର୍ଟରୁ ଈଶ୍ୱରଙ୍କ ବାକ୍ୟ ପର୍ଯ୍ୟନ୍ତ ଏବଂ ସମ୍ରାଟ ଚୋଲ୍ସଙ୍କ ଠାରୁ ଆରମ୍ଭ କରି ରାଜକୁମାରଙ୍କ ରାଜା ତଥା ପ୍ରଭୁଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଆବେଦନ କଲେ ବୋଲି କହିଅଛି, ଲେଖାଯାଇଅଛି। ଯେହେତୁ ପର୍ଡିନାଣ୍ଡ ସେମାନଙ୍କ ନିବେଦନ ବିବେକାନନ୍ଦ ବିଶ୍ୱାସକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ, ରାଜକୁମାରମାନେ ତାଙ୍କୁ ଅନୁପତିକୁ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଲେ। କିନ୍ତୁ ବିଳମ୍ବ ନ କରି ଜାତୀୟ ପରିଷଦ ସମ୍ମୁଖରେ ସେମାନଙ୍କ ବିରୋଧ ଆଣିବାକୁ ସ୍ଥିର କଲେ। ତେଣୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ନାମା ପ୍ରସ୍ତୁତ କରାଯାଇ ବୈଠକ ଉପରେ ଉପସ୍ଥିତ ଥିଲା। ବନ୍ଧୁ, ଆମେ ଏହି ଉପହାରଗୁଡ଼ିକ ଦ୍ୱାରା ଆମର ଏକମାତ୍ର ସୃଷ୍ଟିକର୍ତ୍ତା, ସଂରକ୍ଷଣକାରୀ, ମୁକ୍ତିଦାତା ଏବଂ ତ୍ରାଣକର୍ତ୍ତା ଈଶ୍ୱରଙ୍କ ସମ୍ମୁଖରେ ବିରୋଧ କରୁ, ଏବଂ ଯିଏ ଦିନ ଦିନେ ଆମ ବିଚାରପତି ହେବ ସମସ୍ତ ପୁରୁଷ ଏବଂ ସମସ୍ତ ପ୍ରାଣୀମାନଙ୍କ ସମ୍ମୁଖରେ, ଯିଏ ଆମେ ଆମ ପାଇଁ ଏବଂ ଆମେ ଲୋକମାନଙ୍କ ପାଇଁ ଈଶ୍ୱରଙ୍କ ବିରୁଦ୍ଧରେ ତାଙ୍କ ପବିତ୍ର ବାକ୍ୟ, ଆମର ସଠିକ ବିବେକ, ଆମର ପ୍ରାଣର ପରିତ୍ରାଣ ବିରୁଦ୍ଧରେ ପ୍ରସ୍ତାବିତ ଆଦେଶକୁ କୌଣସି ପ୍ରକାରେ ସମ୍ମିତି କିମ୍ବା ପାଳନ କରି ନାହିଁ। କ'ଣ ଆମେ ଏହି ଆଦେଶକୁ ଅନୁମୋଦନ କରୁଛୁ? ଆମେ ଯୁକ୍ତି କରୁଛୁ ଯେତେବେଳେ ସର୍ବଶକ୍ତିମାନ ଈଶ୍ୱର ଜଣେ ବ୍ୟକ୍ତିଙ୍କ ନିଜ ଜ୍ଞାନକୁ ଡାକନ୍ତି, ତଥାପି ଏହି ବ୍ୟକ୍ତି ଈଶ୍ୱରଙ୍କ ଜ୍ଞାନ ଗ୍ରହଣ କରିପାରନ୍ତି ନାହିଁ। କୌଣସି ନିଶ୍ଚିତ ତତ୍ତ୍ୱ ନାହିଁ, କିନ୍ତୁ ଯେପରି ଈଶ୍ୱରଙ୍କ ବାକ୍ୟ ସହିତ ଅନୁରୂପ, ପ୍ରଭୁ ଅନ୍ୟ କୌଣସି ଉପଦେଶରେ ଶିକ୍ଷାକୁ ବାରଣ କରନ୍ତି। ପବିତ୍ର ଶାସ୍ତ୍ରଗୁଡ଼ିକୁ ଅନ୍ୟ ଏବଂ ସ୍ପଷ୍ଟ ଗ୍ରନ୍ଥଗୁଡ଼ିକ ଦ୍ୱାରା ବ୍ୟାଖ୍ୟା କରାଯିବା ଉଚିତ। ଏହି ପୁସ୍ତକ ଖ୍ରୀଷ୍ଟିଆନଙ୍କ ପାଇଁ ଆବଶ୍ୟକ ସମସ୍ତ ଜିନିଷର ବୁଝିବା ସହଜ ଏବଂ ଅନ୍ଧକାରକୁ ବିଛେଇବା ପାଇଁ ଗଣନା କରାଯାଏ। ଈଶ୍ୱରଙ୍କ କୃପା ସହିତ ଆମେ ତାଙ୍କର ଏକମାତ୍ର ବାକ୍ୟର ଶୁଦ୍ଧ ଏବଂ ସ୍ୱତନ୍ତ୍ର ପ୍ରଚାରକୁ ବଜାୟ ରଖିବା ପାଇଁ ସ୍ଥିର ହୋଇଛୁ, ଯେପରିକି ଏହା ପୁରାତନ ଏବଂ ନୂତନ ନିୟମର ବାଇବଲ ପୁସ୍ତକଗୁଡ଼ିକରେ ଅଛି। ଏଥିରେ ବିପରୀତ କିଛି ଯୋଗ କରିବ କରି ଏହି ବାକ୍ୟ ହେଉଛି ଏକମାତ୍ର ସତ୍ୟ। ଏହା ସମସ୍ତ ଦତ୍ତ୍ୱ ଏବଂ ସମସ୍ତ ଜୀବନର ନିଶ୍ଚିତ ନିୟମ, ଏବଂ ଆମକୁ କେବେ ବିଫଳ କିମ୍ବା ତାରଣା କରିପାରିବ ନାହିଁ। ଯିଏ ଏହି ମୂଳଦୁଆ ଉପରେ ନିର୍ମାଣ କରେ ସେ ନର୍କର ସଶକ୍ତି ବିରୁଦ୍ଧରେ ଠିଆ ହେବ, ଏବଂ ଏହା ବିରୁଦ୍ଧରେ ସ୍ଥାପିତ ସମସ୍ତ ମାନବିକ ମୂଲ୍ୟବୋଧ ଈଶ୍ୱରଙ୍କ ସମ୍ମୁଖରେ ପଡ଼ିବ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଏହି କାରଣରୁ ଆମ ଉପରେ ଲଗାଯାଇଥିବା ଜୁଆଳିକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ। ସେହି ସମୟରେ ଆମେ ଆଶା କରୁଛୁ ଯେ ତାଙ୍କ ସାମ୍ରାଜ୍ୟର ମହିମା ଆମ ପ୍ରତି ଖ୍ରୀଷ୍ଟିଆନ ରାଜକୁମାରଙ୍କ ପରି ଆଚରଣ କରିବ ବା କରିବାକୁ ହେବ, ଯିଏ ଈଶ୍ୱରଙ୍କୁ ସବୁକିଛି ଠାଉ ଅଧିକ ପାଇଥିଲେ ଏବଂ ଆମ୍ଭେମାନେ ନିଜକୁ ଦୟାଳୁ ପ୍ରଭୁଙ୍କୁ ପ୍ରଭୁମାନଙ୍କୁ ସମସ୍ତଙ୍କ ସ୍ନେହ ଏବଂ ଆଜ୍ଞା ପାଳନ କରିବାକୁ ପ୍ରସ୍ତୁତ ବୋଲି ଘୋଷଣା କରୁଛୁ, ଯାହା ଆମର ଆଇନଗତ କର୍ତ୍ତବ୍ୟ ଅଟେ। ବନ୍ଧୁ, ବୈଠକ ଉପରେ ଏକ ଗଭୀର ଭାବନା କରାଯାଇଥିଲା ଏହି କଥାରେ। ସଂଖ୍ୟା କିମ୍ବା ପ୍ରତୀକ ସହିତ ଅକ୍ଷର ମଧ୍ୟ ବ୍ୟବହାର କରି ଭବିଷ୍ୟତ ସେମାନଙ୍କ ପାଇଁ ଝଡ଼ ଏବଂ ଅନିଶ୍ଚିତତା ଦେଖାଗଲା ବୋଲି ଆମେ ଦେଖୁଅଛୁ। ମତଭେଦ, ଝଗଡ଼ା ଏବଂ ରକ୍ତପାତ ଅନିର୍ବାଜ୍ୟା ମଣେ ହେଉଥିଲା, କିନ୍ତୁ ସଂସ୍କୃତମାନେ ସେମାନଙ୍କ କାରଣ ନ୍ୟାୟ ବିଷୟରେ ନିଶ୍ଚିତ ହୋଇଥିଲେ ଏବଂ ସର୍ବଶକ୍ତିମାନ ବାହୁ ଉପରେ ନିର୍ଭର କରି ସାହସ ଏବଂ ଦୃଢ଼ତାରେ ପରିପୂର୍ଣ୍ଣ ଥିଲେ। ଏହି ପାଳନ କରାଯାଇଥିବା ପ୍ରୋଟେଷ୍ଟେଣ୍ଟର ଥିବା ନୀତିଗୁଡ଼ିକ ପ୍ରୋଟେଷ୍ଟେଣ୍ଟିଜମ୍ ମୂଳ ଗଠନ କରିଥିଲା। ବର୍ତ୍ତମାନ ଏହି ବିରୁଦ୍ଧ ବିଶ୍ୱାସର ପ୍ରସଙ୍ଗରେ ମନୁଷ୍ୟର ଦୁଇଟି ଅତ୍ୟାଚାରକୁ ବିରୁଦ୍ଧ କରେ, ତାହା ହେଉଛି ପ୍ରଥମଟି ହେଉଛି ସିଭିଲ ମାଜିଷ୍ଟ୍ରେଟଙ୍କ ଅନୁପ୍ରବେଶ ଏବଂ ଦ୍ୱିତୀୟଟି ହେଉଛି ଚର୍ଚ୍ଚର ଅବାଧ କର୍ତ୍ତୃପକ୍ଷ। ଏହି ଅପବ୍ୟବହାର ବଦଳରେ ପ୍ରୋଟେଷ୍ଟିଜମ୍ ବିବେକ ଶକ୍ତି ବଷ୍ଟ ମାଜିଷ୍ଟ୍ରେଟଙ୍କ ଉପରେ ଏବଂ ଦୃଶ୍ୟମାନ ଚର୍ଚ୍ଚଠାରୁ ଈଶ୍ୱରଙ୍କ ବାକ୍ୟର ଅଧିକାରକୁ ସ୍ଥିର କରେ। ପ୍ରଥମତ୍ୱ ଏହା ଐଶ୍ୱରୀୟ ଜିନିଷଗୁଡ଼ିକରେ ନାଗରିକ ଶକ୍ତି ପ୍ରତ୍ୟାଖ୍ୟାନ କରେ ଏବଂ ଭବିଷ୍ୟତ ବକ୍ତା ଓ ପ୍ରେରିତମାନଙ୍କ ସହିତ କହେ, ଆମେ ମନୁଷ୍ୟ ଅପେକ୍ଷା ଈଶ୍ୱରଙ୍କ ଆଜ୍ଞା ପାଳନ କରିବା। ଏହିପରି ସେମାନେ କହିଲେ। ଚର୍ଲ୍ସ ପଞ୍ଚମ ମୁକୁଟର ଉପସ୍ଥିତିରେ ଏହା ଯୀଶୁଖ୍ରୀଷ୍ଟଙ୍କ ମୁକୁଟକୁ ଉପରକୁ ଉଠାଏ, କିନ୍ତୁ ଏହା ଆହୁରି ଦୂରକୁ ଚାଲିଯାଇଥାଏ। ଏହା ଏକ ନୀତି ପ୍ରଣୟନ କରେ ଯେ ସମସ୍ତ ମାନବ ଶିକ୍ଷା ଈଶ୍ୱରଙ୍କ ବାକ୍ୟର ଅଧୀନ ହେବା ଉଚିତ। ବିଓପକ୍ଷୀମାନେ ସେମାନଙ୍କ ସତ୍ୟର ବିଶ୍ୱାସକୁ ମୁକ୍ତ ଭାବରେ କହିବାର ଅଧିକାରକୁ ନିଶ୍ଚିତ କରିଥିଲେ। ବନ୍ଧୁ, ସେମାନେ କେବଳ ବିଶ୍ୱାସ କରିବେ ନାହିଁ ଏବଂ ପାଳନ କରିବେ ନାହିଁ, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଯାହା ଉପସ୍ଥାପନା କରେ ତାହା ଶିଖନ୍ତୁ ଏବଂ ସେମାନେ ଏଥିରେ ହସ୍ତପେକ୍ଷ କରିବାର ପୁରୋହିତ କିମ୍ବା ମାଜିଷ୍ଟ୍ରେଟଙ୍କ ଅଧିକାରକୁ ପ୍ରତ୍ୟାଖ୍ୟାନ କଲେ। ଧାର୍ମିକ ଅସହିଷ୍ଣୁତା ବିରୁଦ୍ଧରେ ପ୍ରଶୟର ପ୍ରୋଟେଷ୍ଟ ଏବଂ ସମସ୍ତ ବ୍ୟକ୍ତିଙ୍କ ନିଜ ବିବେକ ଅନୁଯାୟୀ ଈଶ୍ୱରଙ୍କୁ ଉପାସନା କରିବାର ଅଧିକାର ଏକ ପ୍ରମାଣ ପାଉଅଛୁ। ଏହି ଘୋଷଣା କରାଯାଇଥିଲା ଯେ ବନ୍ଧୁ, ଏହାର ହଜାର ହଜାର ଲୋକଙ୍କ ସ୍ମୃତିରେ ଲେଖାଯାଇଥିବା ଏବଂ ସ୍ୱର୍ଗର ପୁସ୍ତକଗୁଡ଼ିକରେ ପଞ୍ଜୀକୃତ ହୋଇଥିଲା, ଯେଉଁଠାରେ ମନୁଷ୍ୟର କୌଣସି ପ୍ରୟାସ ଏହାକୁ ଲିଭାଇ ପାରିବ ନାହିଁ ବୋଲି। ସମସ୍ତ ସୁସମାଚାର ଜର୍ମାନୀ ଏହାର ବିଶ୍ୱାସର ଅଭିବ୍ୟକ୍ତି ଭାବରେ ଏହି ବିରୋଧକୁ ଗ୍ରହଣ କଲା। ପୁରୁଷମାନେ ଏହି ଘୋଷଣାରେ ଏକ ନୂତନ ଏବଂ ଉନ୍ନତ ଯୁଗର ପ୍ରତିଜ୍ଞା ଦେଖିଥିଲେ। ପ୍ରୋଟେଷ୍ଟାଣ୍ଟ ଅଫ୍ ପ୍ରାୟସଙ୍କ ଜଣେ ରାଜକୁମାର କହିଛନ୍ତି ଏହିପରି, ବନ୍ଧୁ, ସର୍ବଶକ୍ତିମାନ ଯିଏ ଆପଣଙ୍କୁ ଶକ୍ତିଶାଳୀ ମୁକ୍ତ ଏବଂ ନିର୍ଭୟରେ ସ୍ୱୀକାର କରିବାକୁ ଅନୁଗ୍ରହ ପ୍ରଦାନ କରିଛି, ସେ ଆପଣଙ୍କୁ ଅନନ୍ତକାଳ ପର୍ଯ୍ୟନ୍ତ ସେହି ଖ୍ରୀଷ୍ଟିଆନ ଦୃଢ଼ତା ମଧ୍ୟରେ ରକ୍ଷା କରନ୍ତୁ। ସଂସ୍କାର ସଫଳତାର ଏକ ଡିଗ୍ରୀ ହାସଲ କରିବା ପରେ ବିଶ୍ୱ ସହିତ ଅନୁଗ୍ରହ ପାଇବା ପାଇଁ ସାମୟିକ କରିବାକୁ ରାଜି ହୋଇଥାନ୍ତା। ଏହା ଈଶ୍ୱର ଏବଂ ନିଜ ପାଇଁ ଅସତ୍ୟ ହୋଇଥାନ୍ତା ଏବଂ ଏହିପରି ନିଜର ନିଶ୍ୱାସକୁ ନିଶ୍ଚିତ କରିଥାନ୍ତେ। ଏହି ସମ୍ଭ୍ରାନ୍ତ ସଂସ୍କାରକମାନଙ୍କ ଅଭିଜ୍ଞାତ ସମସ୍ତ ସଫଳ ଯୁଗ ପାଇଁ ଏକ ଶିକ୍ଷା ଧାରଣ କରେ। ଈଶ୍ୱରଙ୍କ ବିରୁଦ୍ଧରେ ଶୈତାନର କାର୍ଯ୍ୟ କରିବାର ପଦ୍ଧତି ପରିବର୍ତ୍ତନ ହୋଇନାହିଁ। ଷୋଡ଼ଶ ଶତାବ୍ଦୀ ଷୋଳଶ ଶବ୍ଦାବ୍ଦୀ ପରି ଶାସ୍ତ୍ରଗୁଡ଼ିକ ଜୀବନର ମାର୍ଗଦର୍ଶନ ହେବାରେ ସେ ତଥାପି ବିରୋଧ କରନ୍ତି। ଆମ ସମୟରେ ସେମାନଙ୍କ ଦତ୍ତ ଏବଂ ନିର୍ଦ୍ଦେଶଗୁଡ଼ିକୁ ଏକ ବିସ୍ତୃତ ବିଦାୟ ଅଛି ଏବଂ ବିଶ୍ୱାସ କର୍ତ୍ତବ୍ୟର ନିୟମ ଭାବରେ ମହାନ ପ୍ରୋଟେଷ୍ଟାଣ୍ଟ ନୀତି ବାଇବଲ ଏବଂ କେବଳ ବାଇବଲକୁ ଫେରିବାର ଆବଶ୍ୟକ ଅଛି। ଶୈତାନ ଏପର୍ଯ୍ୟନ୍ତ ସମସ୍ତ ଉପାୟ ମାଧ୍ୟମରେ କାର୍ଯ୍ୟ କରୁଛି ଯାହାଦ୍ୱାରା ସେ ଧାର୍ମିକ ସ୍ୱାଧୀନତାକୁ ନଷ୍ଟ କରିପାରେ। ଆଣ୍ଟି ଖ୍ରୀଷ୍ଟିଆନ ଶକ୍ତି ଯାହା ବା ଅନ୍ୟ ଖ୍ରୀଷ୍ଟିଆନ ଶକ୍ତି ଯାହା ପ୍ରୟାସରେ ବିରୋଧୀକାରୀମାନେ ପ୍ରତ୍ୟାଖ୍ୟାନ କରିଥିଲେ, ବର୍ତ୍ତମାନ ଏହାର ହଜିଯାଇଥିବା ସର୍ବୋଚ୍ଚତାକୁ ପୁନଃ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଥିବା ନବୀକରଣ ଶକ୍ତି ସହିତ ସଂସ୍କାର ସେହି ସଙ୍କଟରେ ପ୍ରକାଶିତ ଈଶ୍ୱରଙ୍କ ବାକ୍ୟ ସମାନ ଅବିଶ୍ୱାସ ଆଜି ସଂସ୍କାରଙ୍କ ଏକମାତ୍ର ଭରସା। ପ୍ରୋଟେଷ୍ଟମାନଙ୍କ ପାଇଁ ବିପଦର ଟୋକନ୍ ଦେଖାଗଲା। ସେଠାରେ ସେହି ଟୋକନ୍ ମଧ୍ୟ ଥିଲା ଯେ ଅବିଶ୍ୱାସୀଙ୍କୁ ସୁରକ୍ଷା ଦେବା ପାଇଁ ଈଶ୍ୱରଙ୍କ ହାତ ବିସ୍ତାର କରାଯାଇଥିଲା। ଏହି ସମୟରେ ହିଁ ମେଲାନାତ୍ ଶୀଘ୍ର ପ୍ରାୟସ୍ ରାସ୍ତାରେ ତାଙ୍କ ବନ୍ଧୁ ସାଇମନ୍ ଗ୍ରୀନହାଉସ୍ ଆଉକୁ ଆଡ଼କୁ ଯାଇ ନଦୀ ପାର ହେବା ପାଇଁ ଚାପ ପକାଉଥିଲେ। ଶେଷଟି ଏହିପରି ବୃଷ୍ଟିପାତରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମେଲାନାତ୍ କହିଛନ୍ତି, ଜଣେ ଗୁରୁତର ତଥା ଗୁରୁତର ପବନ, କିନ୍ତୁ ଯିଏ ମୋତେ ଜଣା ନାହିଁ ସେ ମୋ ସମ୍ମୁଖରେ ହାଜର ହୋଇଥିଲେ ଏବଂ କହିଥିଲେ ଯେ ଏକ ମିନିଟରେ ପାଣ୍ଟିଣ୍ଟର ଦ୍ୱାରା ନ୍ୟାୟ ଅଧିକାରକୁ ପଠାଯିବ। ଦିନ ସମୟରେ ଗ୍ରନାୟସ୍ ଜଣେ ଅଗ୍ରହିଣୀ ପୋପ୍ ଡାକ୍ତର ଫାବରଙ୍କ ଦ୍ୱାରା ଉପଦେଶ ଗାଲିଗୁଲଜ କରିଥିଲେ ଏବଂ ଶେଷରେ କିଛି ଘୃଣ୍ୟ ତ୍ରୁଟି ରକ୍ଷା କରିବା ପାଇଁ ତାଙ୍କ ସହିତ ପୁନଃନିର୍ମାଣ କରାଯାଇଥିଲା। ପାବର ତାଙ୍କ କ୍ରୋଧକୁ ଅଲଗା କରିଦେଇଥିଲା, କିନ୍ତୁ ରାଜଙ୍କ ମରାମତି ପରେ ତୁରନ୍ତ ଯାହାଙ୍କ ଠାରୁ ସେ ହେଡ଼ବର୍ଗର ଆମଦାନୀ ପ୍ରଫେସରଙ୍କ ବିରୁଦ୍ଧରେ ଆଦେଶ ପାଇଥିଲେ। ମେଲାନାତ୍ ସନ୍ଦେହ କଲେ ନାହିଁ ଯେ ଈଶ୍ୱର ତାଙ୍କ ଜଣେ ପବିତ୍ର ଦୂତଙ୍କ ସତର୍କ କରିବା ପାଇଁ ପଠାଇ ତାଙ୍କୁ ବନ୍ଧୁଙ୍କ ଉଦ୍ଧାର କରିଛନ୍ତି। ରାଇନ୍ କୂଳରେ ଗତିହୀନ ସେ ସେହି ଝରଣା ଜଳ ଗ୍ନାସକୁ ତାଙ୍କ ନିର୍ଯାତନାମାନଙ୍କ ଉଦ୍ଧାର ନ କରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ମେଲାନାତ୍ ଚିତ୍କାର କରି କହିଲା, ଶେଷରେ ସେ ନିରୀହ ରକ୍ତ ପାଇଁ ଦୂଷିତ ଲୋକଙ୍କ ନିଷ୍ଠୁର ଚିହ୍ନକୁ କରି ଯାଇଛନ୍ତି। ସେ ତାଙ୍କ ଘରକୁ ଫେରିବା ପରେ ମେଲାନାତ୍ ତାଙ୍କୁ ସୂଚନା ଦିଆଯାଇଥିଲା ଯେ ଗ୍ରାଇନାଟ୍ସଙ୍କ ସନ୍ଧାନରେ ଥିବା ଅଧିକାରୀମାନେ ଏହାକୁ ଉପରକୁ ତଳ ପର୍ଯ୍ୟନ୍ତ ଚୋରି କରି ନେଇଛନ୍ତି। ବନ୍ଧୁ, ଏହିପରି ରାଜକୁମାରମାନେ ସେହି ରାଜଙ୍କ ବିରୁଦ୍ଧରେ ଚାଲିଥିଲେ ପ୍ରଭୁଙ୍କ ବାକ୍ୟ ପାଇଁ। ତାହେଲେ ବନ୍ଧୁ, ଚାଲନ୍ତୁ ଆମର ରାଜ ଆମର ପ୍ରଭୁ ଆମର ରାଜା ସେହି ଯୀଶୁଖ୍ରୀଷ୍ଟ ତାଙ୍କଠାରେ ବିଶ୍ୱାସ କରିବା। ସେ ଆମମାନଙ୍କୁ ସୁରକ୍ଷା କରିବେ। ତାଙ୍କ ବାକ୍ୟକୁ ଆମେ ଧ୍ୟାନ କରିବା, ଯେହେତୁ ତାଙ୍କ ବାକ୍ୟ ଆମମାନଙ୍କୁ ଅନନ୍ତ ଜୀବନକୁ ରାସ୍ତା ଦେଖାଏ। ତାହେଲେ ଚାଲନ୍ତୁ ସେହି ବାକ୍ୟରେ ଧ୍ୟାନ ଦେଇ ସେହି ପବିତ୍ର ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବା। ସେ ଯୀଶୁଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଆନ୍ତର୍ଜୀବୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ରାଜକୁମାରଙ୍କ ବିରୁଦ୍ଧ ବିଷୟରେ, ଯେପରି ସେମାନେ ସେହି ବିଶ୍ୱାସରେ ଦୃଢ଼ରେ ରହି ଆଗକୁ ବଢ଼ିଥିଲେ, ଯେଉଁ ବିଶ୍ୱାସ ଆମେ ସେହି ପବିତ୍ର ଶାସ୍ତ୍ରରୁ ପାଇଅଛୁ, ସେହି ବିଶ୍ୱାସ ଦ୍ୱାରା ଆମେ ଆଗକୁ ବଢ଼ିବାକୁ ଆମମାନଙ୍କୁ ସାହାଯ୍ୟ କର। ଶତ୍ରୁ ଶୈତାନରୁ ଆମମାନଙ୍କୁ ଦୂରେଇ ରଖ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର। ଆମେନ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।